ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆତଙ୍କବାଦୀ ଘଟଣା ଉତ୍ତରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀନ ଚାଲିଛି କେନ୍ଦ୍ର କ୍ୟାବିନେଟ୍ର ଜରୁରୀ ବୈଠକ। ଆଜି ରାତି ଘରକେ ଫେରିବା ଓଡ଼ିଆ ପର୍ଯ୍ୟଟକଙ୍କ ମୃତଦେହ। ରାଜ୍ୟ କ୍ୟାବିନେଟ୍ ବୈଠକଟି ପାଞ୍ଚଟା ବିଭାଗର ଛଅଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ପଞ୍ଚାୟତିରାଜ ଦିବସ ଅବସରରେ ଆଇବାକାଲ ପୁରୀନୁ ହିତାଧିକାରୀମାନଙ୍କୁ ବଣ୍ଟାଯିବା ନୂଆ ରାସନ କାର୍ଡ ଆଉ ନିଜସ୍ୱ ଭାବେ ଅଧ୍ୟୟନ ବାର୍ତ୍ତା ନେଇକରି ପାଲିତ ହେଲା ବିଶ୍ୱ ପୁସ୍ତକ ଦିବସ। ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣା ଉତ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତନୁ ଫେରିଆସିକରି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ୍ର ଜରୁରୀ ବୈଠକ ଡାକିଛନ୍। ସାତ ଲୋକକଲ୍ୟାଣ ମାର୍ଗଠାରେ ଥିବା ତାଙ୍କର ଆବାସିକ କାର୍ଯ୍ୟାଳୟନ ଏହାଦେ ବୈଠକ ଚାଲିଛେ। ଇଥି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହିତ ବହୁତ ବିଶିଷ୍ଟ ଅଧିକାରୀମାନେ ଯୋଗ ଦେଇଛନ୍। ତାର ଆଗନୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦର ନଭିଲ ନିରାପତ୍ତା ବାବଦ ସମୀକ୍ଷା ବୈଠକ କରିଥିଲେ। ସେଆଡ଼େ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଗୋଟିଏ ଦଲ ଆକ୍ରମଣ ଜାଗାକେ ପହଞ୍ଚିକରି ତଦନ୍ତ ମୂଲ କରିଥିବା ବେଳକେ ଗୁଇନ୍ଦା ସଂସ୍ଥା ଆଉ ପୁଲିସ୍ ତରଫୁ ଘଟଣାଥି ଜଡ଼ିତ ଥିବା ତିନିଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଆହତମାନଙ୍କୁ ଡାକ୍ତରଖାନାଥି ଭେଟିଛନ୍। ଆତଙ୍କବାଦୀ ଆକ୍ରମଣଟି ଜୀବନ ଯାଇଥିବା ଲୋକଙ୍କର ପରିବାରବର୍ଗଙ୍କୁ ଜମ୍ମୁ କାଶ୍ମୀର ସରକାର 10 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍। ଓଡ଼ିଆ ଯୁବକ ପ୍ରଶାନ୍ତଙ୍କର ମରଶରୀର ଆଜି ଉପରବେଳା ଶ୍ରୀନଗରନୁ ବାହାରିକରି ରାତି 10 ବଜେ ତକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନ ପହଞ୍ଚବା ବୋଲି ସୂଚନା ମିଳିଛି। ଜମ୍ମୁ କାଶ୍ମୀରର ପହଲଗାଓଁନ ଆତଙ୍କବାଦୀ ଆକ୍ରମଣ ଉତ୍ତରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଜମ୍ମୁ କାଶ୍ମୀରର ପହଲଗାଓଁଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାଥି ଦୁଇଜଣ ସ୍ଥାନୀୟ ଲୋକଙ୍କୁ ମିଶାଇକରି 26 ଜଣ ପର୍ଯ୍ୟଟକଙ୍କର ଜୀବନ ଯାଇଛି। ସ୍ୱାସ୍ଥ୍ୟ, ଜଳସମ୍ପଦ, ମହିଳା ଶିଶୁ ବିକାଶ, ଅବକାରୀ ଆଉ ଅନୁସୂଚିତ ଜାତି ଜନଜାତି ବିଭାଗର 6ଟା ପ୍ରସ୍ତାବକେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଟି ମଞ୍ଜୁରୀ ମିଳିଛି। ସେଥିଭିତରେ ଅଙ୍ଗନୱାଡ଼ି କର୍ମୀମାନଙ୍କର ପଦୋନ୍ନତି ଲାଗି ଶିକ୍ଷାଗତ ଯୋଗ୍ୟତାକେ ମେଟ୍ରିକ୍ନୁ ସ୍ନାତକୋତ୍ତରକେ ବଢ଼ାବାର ପ୍ରସ୍ତାବ, ଅବକାରୀ କନଷ୍ଟେବଲ ଡିଭିଜନକେ ବଦଲାଯାଇକରି ଜିଲ୍ଲା କ୍ୟାଡର ଗଠନ, ଏସ୍ସି ଏସ୍ଟି କ୍ୟାଡର ପୁନର୍ଗଠନ ବାଗି ପ୍ରସ୍ତାବକେ ମଞ୍ଜୁରୀ ମିଳିଛି ବୋଲି ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍।
ଆଜି ମନ୍ତ୍ରିମଣ୍ଡଳର ସପ୍ତଦଶ ବୈଠକ ଆୟୋଜିତ କରାଯାଇଥିଲା। ଏଇଠି 6ଟା ପ୍ରସ୍ତାବ ଅନୁମୋଦନ କରାଗଲା। ପ୍ରଥମ ହେଲା ଆମର ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ଗୋଟେ ପ୍ରସ୍ତାବ ଥିଲା, ତାଙ୍କ ଓଡ଼ିଶା ମଙ୍ଗଲ ସେବା ଏବଂ ଓଡ଼ିଶା ମଙ୍ଗଲ ସବଅର୍ଡିନେଟ୍ ସେବା। ଯେହେତୁ ଏ ବିଭାଗର କାର୍ଯ୍ୟ ବଢ଼ୁଛି ଆଉ ଠିକ୍ ପ୍ରକାରରେ ବିଭାଗର କାର୍ଯ୍ୟ ରୂପାୟନ ହୋଇପାରିବ ଆଉ ଗ୍ରାଉଣ୍ଡରେ ଇମ୍ପ୍ଲିମେଣ୍ଟ ହୋଇପାରିବ, କାଡର ରିଷ୍ଟ୍ରକ୍ଚରିଂ ମାନେ ପୁନର୍ଗଠନ କରାଯାଇଛି ଏବଂ 24ଟା ପଦବୀ ସୃଷ୍ଟି ହୋଇଛି। 6ଟା ପ୍ରସ୍ତାବ ଯାହା ମୁଁ କହିଲି ଆପଣଙ୍କୁ, ପ୍ରଥମ ଥିଲା ଏସ୍ସି ଏସ୍ଟି ବିଭାଗ, 2ଟା ଅବକାରୀ ବିଭାଗର, ଗୋଟେ ଜଲ ସମ୍ପଦ ବିଭାଗର, ତାପରେ ମହିଳା ଆଉ ଶିଶୁ କଲ୍ୟାଣ ବିଭାଗର ଗୋଟେ, ଆଉ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗର ଆସିଥିଲା।
ରାଜ୍ୟ 20ଟା ନୂଆ ଏନ୍ଏସି ଗଠନ କରିବା ଲାଗି ରାଜ୍ୟ ସରକାର ପ୍ରକ୍ରିୟାମୂଳ କରିଛନ୍। ଏ ବାବଦେ ଜିଲ୍ଲାମାନଙ୍କୁ ଚିଠି କରାଯିବାର ସହିତ ତର୍ଜମା ଲାଗି ପଞ୍ଚାୟତିରାଜ ବିଭାଗକେ ପଠାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଏହାଦେ ରାଜ୍ୟ 17% ସହରାଞ୍ଚଳ ରହିଛେ, ଇତାକେ 30%କେ ବଢ଼ାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ମହାପାତ୍ର କହିଛନ୍। ପୁରୀଠାରେ ଆଇବାକାଲ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ଅବସରରେ ରାଜ୍ୟର 5,90,000 ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ରାଜ୍ୟ ଗଲାକାଲ ତକ 25 ଲକ୍ଷ ଲୋକ ରାସନ କାର୍ଡ ଲାଗି ଇ କେୱାଇସି ନାଇଁ କରିଥିବାର କଥା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ପଞ୍ଚାୟତରାଜ ଦିବସ ଦିନ ନୂଆ କାର୍ଡ ସବୁ ଆମେ ବଣ୍ଟନ କରୁ। 5,90,000 କାର୍ଡ ଆମର ସର୍ଭେ ହେଇକି କମ୍ପ୍ଲିଟ ହେଇକି ଅଛି। ସେଦିନ ତ ଏତେ ଗୁଡ଼େ କାର୍ଡ ବାଣ୍ଟି ହବନି, ସେଦିନ ଷ୍ଟାର୍ଟ ହବ ନୂଆ କାର୍ଡ ବାଣ୍ଟିବା ବ୍ଲକ ୱାଇଜ ବଣ୍ଟା।
ଇତାର ସହିତ 1,70,000 ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ 6 ନମ୍ବର ଖେପ୍ ସାହାଯ୍ୟ ଟଙ୍କା ବଣ୍ଟାଯିବା ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସ୍ବୋର୍ଡକେ ଉନ୍ମୋଚନ କରିଛନ୍। ଇତାର ଜରିଏ ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଠିକ୍ ସମୟଥି ତଦାରଖ କରାଯାଇପାରବା ଆଉ ଐତକା ଦକ୍ଷତାର ସହିତ ନିର୍ଭୁଲ ଭାବେ କାର୍ଯ୍ୟକାରୀ କରାଯାଇପାରବା ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଇଥି ସବୁ ବଡ଼ ବଡ଼ ପ୍ରକଳ୍ପମାନଙ୍କୁ ସାମିଲ କରାଯାଇକରି ସାର୍ବଜନୀନ ସମ୍ପତ୍ତି ଆର୍ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସଦ୍ୟ ଚିତ୍ର ଦେଖିହେବା। ଏଥିଲାଗି ଶାସନ ବ୍ୟବସ୍ଥାଥି ଐତକା ଆର୍ଥିକ ସ୍ୱଚ୍ଛତା ଆସିପାରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 121 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବହିର୍ମହତ୍ୱ ବାବଦେ ସାଧାରଣ ଲୋକଙ୍କୁ ଜନାବାର ଲାଗି ଆଜି ବିଶ୍ୱ ପୁସ୍ତକ ଆଉ ସତ୍ତ୍ୱାଧିକାର ଦିବସ ପାଳନ କରାଯାଉଛି। ନିଜସ୍ୱ ଭାବେ ଅଧ୍ୟୟନ ଆଜିର ଦିବସର ବାର୍ତ୍ତା ରହିଛି। ଫି ବଛର ଏପ୍ରିଲ ମାସର 23 ତାରିଖକେ ୟୁନେସ୍କୋ ତରଫୁ ବିଶ୍ୱ ପୁସ୍ତକ ଦିବସ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ଦିବସର ବାର୍ତ୍ତା ଜନାବାର ସହିତ ବହିର୍ ସୃଜନଶୀଳତାକେ ପାଳନ କରବାର ଲାଗି ଆହ୍ୱାନ ଦେଇଛନ୍। କ୍ୟାଥଲିକ୍ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କ ଶେଷକୃତ୍ୱ ଆଇବା 26 ତାରିଖ ଦିନ କରାହେବା। ଭାଟିକାନ୍ ସିଟିର ସେଣ୍ଟ ପିଟର୍ସ ସ୍କୋୟାର୍ଠାରେ ସକାଳର 10 ବଜେ କରାଯିବା ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ପୋପ୍ ଫ୍ରାନ୍ସିସ୍କ ପରଲୋକ ଲାଗି ଗଲାକାଲ ଆର୍ ଆଜ୍ 2 ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍। ସେନ୍ତା ଆଇବା 26 ତାରିଖ ଦିନ ଭିଲ୍ ଦେଶେ ରାଷ୍ଟ୍ରୀୟ ଶୋକ ମନାଯିବା ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଆଉ ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ 3ଟା ନୂଆ ସିଭିଲ୍ ଜଜ୍ କୋର୍ଟ ଜୁନିୟର୍ ଡିଭିଜନ୍ ଗଠନ କରିବାର ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍। ଇତାର ଉତ୍ରୁ ଇ ବାବଦେ ବିଜ୍ଞପ୍ତି ବାହାରିଛେ। ଉଚ୍ଚ ନ୍ୟାୟାଳୟର ପରାମର୍ଶ ଉତ୍ରୁ ରାଜ୍ୟ ସରକାର ଇ ପଦକ୍ଷେପ ନେଇଛନ୍। 3ଟା ନୂଆ କୋର୍ଟ ଗଠନ ହେଲା ଉତ୍ରୁ ଇ ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର ଥିବା ବାକି ସବୁ ଜୁନିୟର୍ ଡିଭିଜନ୍ ସିଭିଲ୍ ଜଜ୍ କୋର୍ଟମାନଙ୍କର ଅଧିକାର ଶେଷ ହୋଇଛି। ଓଡ଼ିଶା ଜଳ ନିଗମ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଆଜି ନୂଆପଡ଼ା ଜିଲ୍ଲା ସର୍କିଟ୍ ହାଉସ୍ଠାରେ 3 ବିଜ୍ଞପିତ ଅଞ୍ଚଳ ପରିଷଦ ନୂଆପଡ଼ା, ଖରିଆର ରୋଡ୍ ଆଉ ଖଡ଼ିଆଲର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଥି ଅମୃତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ସହର ପରିମଳ ବ୍ୟବସ୍ଥା, ଗରିମା ଯୋଜନାର ସମୀକ୍ଷା କରାଯାଇଛି। ବୈଠକଥି ଏନ୍ଏସିର ଅଧିକାରୀମାନେ ଯୋଗ ଦେଇଥିଲେ। ଇତାର ଉତ୍ରୁ ଶ୍ରୀ ମହାନ୍ତି ନୂଆପଡ଼ା ଏମ୍ସିପି ଏମ୍ଆର୍ଏଫ୍ ସେଡ୍ ବୁଲି ଦେଖିବାର ସହିତ ପତୋରାଠାରେ ଜଳ ଯୋଗାଣ ବ୍ୟବସ୍ଥାର କ୍ଷେତ୍ର ପରିଦର୍ଶନ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ବିକଳ୍ପ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷ ନ ଆଇନ ସହାୟତା ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ସମାଜର ଅବହେଳିତ ବର୍ଗର ସହିତ ଶିଶୁ, ମହିଳା ଆଉ ଅସହାୟ ଲୋକଙ୍କୁ ଆଇନ, ସ୍ୱାସ୍ଥ୍ୟ ସହାୟତା, ସାମାଜିକ ସୁରକ୍ଷା ଦେବାର ଉପରେ ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଆଲୋଚନା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟଥି କ୍ଷତି ସହିଥିବା ଲୋକଙ୍କ ସହିତ ଅଣସଙ୍ଗଠିତ ଶ୍ରମିକମାନଙ୍କୁ ନ୍ୟାୟ ଦେବାର ଆର୍ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ ଦେବାର ସହିତ ଜନକଲ୍ୟାଣକାରୀ ଯୋଜନାଥି ଯୋଡ଼ବାର ଲାଗି ଆଇନ ସହାୟକମାନଙ୍କୁ ଶିବିରଥି ତାଲିମ ଦିଆଯାଇଛି। କାର୍ଯ୍ୟକ୍ରମଥି 50 ଅୟତ୍କା ଅଙ୍ଗନୱାଡ଼ି କର୍ମୀ ଆଉ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଜୁନିୟର୍ ରେଡ୍କ୍ରସ୍ ତରଫୁ ଝାଉମରା ଲାଗି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଝାଉମରାକେ ରୋକବାର ଲାଗି ସାଧାରଣ ଲୋକ ଦିନବେଲା ଭିନ୍ ଭିନ୍ ପଦକ୍ଷେପ ନେବାର ବାବଦେ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପରିବାର ଆଉ ଗାଁ ଲୋକଙ୍କୁ ଝାଉମରା ବାବଦେ ସଚେତନ କରିବାର ଲାଗି ଭିଲ୍ କୁହାଯାଇଥିଲା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ନ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଥି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଥି ଖାସ୍ କରି ଅପପୁଷ୍ଟିକେ ହଟାବାର ଲାଗି 4ଟା ବିଷୟ ଉପରେ ଆଲୋଚନା କରାଯାଇଥିଲା। ରାଇଜେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛେ ତାତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4 ଦିନ ତକ୍ ପାଗ ଏନ୍ତା ଲାଗି ରହିବା। ଆଇବା କାଲି ତକ୍ ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାନ ଜବର ଗ୍ରୀଷ୍ମ ଲହରୀ ଲାଗି ରହିବା। ଝାରସୁଗୁଡ଼ାନ ଜବର ଖରାକେ ନେଇକରି ପାଣିପାଗ କେନ୍ଦ୍ର ଐତକା ସତର୍କ କରିଛେ। ସେଆଡ଼େ ଆଜି ରାଜ୍ୟର ସବୁନୁ ଜହ ତାତି ଝାରସୁଗୁଡ଼ାନ 45.4 ଡିଗ୍ରୀ ସେଲ୍ସିୟସ୍ ରହିଥିବାର ବେଳେ 14ଟା ସହରର ତାତି 42 ଡିଗ୍ରୀ ସେଲ୍ସିୟସ୍ନୁ ଐତକା ଘଟଣା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଆତଙ୍କବାଦୀ ଘଟଣା ଉତ୍ତରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଦିଲ୍ଲୀ ନ ଚାଲିଛି କେନ୍ଦ୍ର କ୍ୟାବିନେଟ୍ର ଜରୁରୀ ବୈଠକ। ରାଜ୍ୟ କ୍ୟାବିନେଟ୍ ବୈଠକଟି ପାଞ୍ଚଟା ବିଭାଗର ଛଅଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ପଞ୍ଚାୟତିରାଜ ଦିବସ ଅବସରରେ ଆଇବାକାଲ ପୁରୀନୁ ହିତାଧିକାରୀମାନଙ୍କୁ ବଣ୍ଟାଯିବା ନୂଆ ରାସନ କାର୍ଡ ଆଉ ନିଜସ୍ୱ ଭାବେ ଅଧ୍ୟୟନ ବାର୍ତ୍ତା ନେଇକରି ପାଲିଥିଲା ବିଶ୍ୱ ପୁସ୍ତକ ଦିବସ। ଆଜିର ଆଞ୍ଚଳିକ ଖବର ଇନଶେଷ ହେଲା। ଜୁହାର।